ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ଦେଶରେ ଆଜି ପାଳନ କରାଯାଉଛି ନୌସେନା ଦିବସ. ପୁରୀରେ ଆୟୋଜିତ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି. ବିଧାୟକ ଦଳ ନେତା ନିର୍ବାଚନ ନେଇ ଆଜି ମୁମ୍ବାଇଠାରେ ଅନୁଷ୍ଠିତ ହେବ ମହାରାଷ୍ଟ୍ର ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ. ଜମି କ୍ଷୟ ଏବଂ ବାଧ୍ୟତାମୂଳକ ସ୍ଥାନାନ୍ତରର କୁପ୍ରଭାବକୁ ପ୍ରତିହତ କରିବା ପାଇଁ ଆନ୍ତର୍ଜାତିକ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କଲେ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ. ବାଂଲାଦେଶ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରିବର୍ତ୍ତିତ ପର୍ଯ୍ୟଟନ ମାର୍ଗଦର୍ଶିକା ଜାରି କଲା ବ୍ରିଟେନ୍. ଏବଂ ପୁରୁଷ ହକି ଜୁନିୟର ଏସୀୟ କପ୍ ଟାଇଟଲ୍ ହାସଲ ପାଇଁ ଆଜି ଭାରତ ପାକିସ୍ତାନ ମଧ୍ୟରେ ମୁକାବିଲା. ନୌସେନା ଦିବସ ଆଜି ପାଳନ କରାଯାଉଛି. ଭାରତୀୟ ନୌସେନାର ସଫଳତା ଏବଂ ଭୂମିକାକୁ ସ୍ୱୀକୃତି ଦେବା ଲକ୍ଷ୍ୟରେ ପ୍ରତିବର୍ଷ ଡିସେମ୍ବର 4 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ. 1971 ଆଜିର ଦିନରେ ଅପରେସନ୍ ଟ୍ରାଇଡେଣ୍ଟ ସମୟରେ ଭାରତୀୟ ନୌସେନା ପିଏନ୍ଏସ୍ ଖାଇବର ସମେତ 4 ପାକିସ୍ତାନୀ ଜାହାଜକୁ ବୁଡ଼ାଇ ଦେଇଥିଲା, ଫଳରେ ବହୁ ପାକିସ୍ତାନୀ ନୌସୈନିକଙ୍କର ମୃତ୍ୟୁ ହୋଇଥିଲା. ପୁରୀରେ ଅନୁଷ୍ଠିତ ହେବାକୁ ଥିବା ନୌସେନା ଦିବସ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ. ଜଳ, ସ୍ଥଳ ଏବଂ ଆକାଶପଥରେ ନୌସେନା ପକ୍ଷରୁ ଦୁଃସାହସିକ ସାମରିକ କୌଶଳ ପ୍ରଦର୍ଶନ କରାଯିବ. ଏଥିରେ ନୌସେନାର 15 ଯୁଦ୍ଧ ଜାହାଜ, 40 ଲଢୁଆ ବିମାନ ଏବଂ 4 ଯୁଦ୍ଧ ଟ୍ୟାଙ୍କ ଅଂଶଗ୍ରହଣ କରୁଛନ୍ତି. ମାର୍କୋସ୍ ବାହିନୀ ପକ୍ଷରୁ ରାଷ୍ଟ୍ରପତିଙ୍କ ସମ୍ମୁଖରେ ପରେଡ୍ ପ୍ରଦର୍ଶନ କରାଯିବ. ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିକ୍ରମ ସମେତ ଅନ୍ୟାନ୍ୟ ଯୁଦ୍ଧ ଜାହାଜ ଏହି ସମାରୋହରେ ଅଂଶଗ୍ରହଣ କରୁଛନ୍ତି. ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ଏବଂ ନୌସେନା ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି. ଏହି ଦିବସ ପାଳନ ଏବଂ ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ପୁରୀ ପୌରପାଳିକାର ସମସ୍ତ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଆଜି ଛୁଟି ଘୋଷଣା କରାଯାଇଛି. ମହାରାଷ୍ଟ୍ର ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ଆଜି ମୁମ୍ବାଇଠାରେ ଅନୁଷ୍ଠିତ ହୋଇ ନେତା ନିର୍ବାଚନ କରାଯିବ. ଏଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହିବେ. ମୁମ୍ବାଇର ଆଜାଦ ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଆସନ୍ତାକାଲି ଅପରାହ୍ନ 5 ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି. ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଗରେ ଥିବା ଜଣାପଡ଼ିଛି. ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି. କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଂଘଭିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଗତକାଲି ଭାରତୀୟ ନିର୍ବାଚନ କମିଶନକୁ ଭେଟି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି. ବୈଠକ ପରେ ଶ୍ରୀ ସିଂଘଭି କହିଛନ୍ତି, ଲୋକସଭା ଏବଂ ବିଧାନସଭା ନିର୍ବାଚନର 5 ମଧ୍ୟରେ ଭୋଟର ତାଲିକା ସଂଶୋଧନ କରିବା ପ୍ରସଙ୍ଗ ପ୍ରତିନିଧି ଦଳ ଉତ୍ଥାପନ କରିଛନ୍ତି. ବୁଥ୍ ଏବଂ ନିର୍ବାଚନ ମଣ୍ଡଳୀ ଭିତ୍ତିକ ତଥ୍ୟ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କଠାରୁ ମଗାଯାଇଛି ବୋଲି ସେ କହିଛନ୍ତି. ଯୋଗ୍ୟ, ମହାରାଷ୍ଟ୍ର ନିର୍ବାଚନକୁ ନେଇ କଂଗ୍ରେସ କେତେକ ଅଭିଯୋଗ ଉତ୍ଥାପନ କରିବା ପରିପ୍ରେକ୍ଷୀରେ ନିର୍ବାଚନ କମିଶନ ଦଳକୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ. ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ଆୟୋଗ ଦୃଢ଼ୋକ୍ତି ପ୍ରକାଶ କରିବା ସହିତ କଂଗ୍ରେସ ଦଳର ଅଭିଯୋଗ ନେଇ ସମସ୍ତ ପ୍ରକାର ସମୀକ୍ଷା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ. ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଜମିକ୍ଷୟ ଏବଂ ବାଧ୍ୟତାମୂଳକ ସ୍ଥାନାନ୍ତରର କୁପ୍ରଭାବକୁ ପ୍ରତିହତ କରିବା ପାଇଁ ଆନ୍ତର୍ଜାତିକ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି. ସାଉଦି ଆରବର ରାଜଧାନୀ ରିୟାଦରେ ମିଳିତ ଜାତିସଂଘର ମରୁଭୂମିକରଣ ମୁକାବିଲା ସମ୍ମିଳନୀ COP16 ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଯାଦବ ଏହା କହିଛନ୍ତି. ସେ କହିଛନ୍ତି, ସ୍ଥାନାନ୍ତର ଏକ ପୁରାତନ ପରିସ୍ଥିତି ହୋଇଥିଲେ ମଧ୍ୟ ଏଥିପାଇଁ ଉନ୍ନତ ସୁଯୋଗର ଆବଶ୍ୟକତା ରହିଛି. ଜୀବିକା ସନ୍ଧାନରେ ସ୍ଥାନାନ୍ତର ଆବଶ୍ୟକତା ପଡ଼ିଥାଏ। ଜମି କ୍ଷୟ ଏବଂ ମରୁଡ଼ି ଯୋଗୁଁ ମାଟିର ଉତ୍ପାଦକତା ହ୍ରାସ ପାଇବା ସହିତ ଜୀବିକା ନଷ୍ଟ ହେଉଛି ବୋଲି ସେ କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 2019 ପ୍ରତିଶ୍ରୁତି ଆଧାରରେ ଭାରତରେ ଭୂମି ଅବକ୍ଷୟ ରୋକିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। 2030 ସୁଦ୍ଧା 26 ନିୟୁତ ହେକ୍ଟର ଜମିର ପୁନରୁଦ୍ଧାର ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ ସୂଚନା ଦେଇଛନ୍ତି। ଜଳାଶୟ ପୁନରୁଦ୍ଧାର ପାଇଁ ଅମୃତ ସରୋବର ପଦକ୍ଷେପ ଏବଂ କୃଷକଙ୍କ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ଆଦି ବିଭିନ୍ନ କଲ୍ୟାଣକାରୀ ଯୋଜନା ଲାଗୁ କରାଯାଇଛି ବୋଲି ସେ କହିଛନ୍ତି। ଭାରତୀୟ ଜାତୀୟ ମହାକାଶ ପ୍ରୋହାହନ ଓ ପ୍ରାଧିକରଣ କେନ୍ଦ୍ର ଆଇଏନ୍ଏସ୍ପିଏସିକୁ ଆନୁଷ୍ଠାନିକ ଭାବେ ଏକ ପୁରସ୍କାର ପ୍ରଦାନକାରୀ ସଂସ୍ଥା ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି। ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଜାତୀୟ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ଏହି ସ୍ୱୀକୃତି ପ୍ରଦାନ କରିଛି। ମହାକାଶ କ୍ଷେତ୍ରରେ ଧନ୍ଦାମୂଳକ ଶିକ୍ଷା ଏବଂ ପ୍ରଶିକ୍ଷଣ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ମହାକାଶ ବିଭାଗ ଅଧୀନରେ ଏହି କେନ୍ଦ୍ର ଏକ ସ୍ୱୟଂଶାସିତ ସଂସ୍ଥା ଭାବେ କାର୍ଯ୍ୟ କରୁଛି। ବାଂଲାଦେଶର ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ରିଟେନ୍ ପରିବର୍ତ୍ତିତ ପର୍ଯ୍ୟଟନ ମାର୍ଗଦର୍ଶିକା ଜାରି କରିଛି। ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ରିଟେନ୍ର ବୈଦେଶିକ ରାଜ୍ୟଗୋଷ୍ଠୀ ଏବଂ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଜନଗହଳିପୂର୍ଣ୍ଣ ଅଞ୍ଚଳ, ଧାର୍ମିକ କୋଠା ଏବଂ ରାଜନୈତିକ ରାଲି ଭଳି ସ୍ଥାନରେ ଆତଙ୍କବାଦୀଙ୍କ ଆକ୍ରମଣ ନେଇ ଆଶଙ୍କା ପ୍ରକାଶ କରାଯାଇଛି। ସଂଖ୍ୟାଲଘୁ ଧାର୍ମିକ ସମ୍ପ୍ରଦାୟ ଉପରେ ଆକ୍ରମଣ ଏବଂ ସୁରକ୍ଷା ବାହିନୀକୁ ଲକ୍ଷ୍ୟ କରି ଏଭଳି ପଦକ୍ଷେପ ନିଆଯାଇପାରେ ବୋଲି ବ୍ରିଟେନ୍ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ପ୍ରମୁଖ ସହରଗୁଡ଼ିକରେ ଆଇଆଇଡି ଆକ୍ରମଣ ମଧ୍ୟ ହୋଇପାରେ ବୋଲି ବ୍ରିଟେନ୍ ସତର୍କ କରାଇଦେଇଛି। ୟୁକ୍ରେନ୍କୁ ନାଟୋର ସଦସ୍ୟତା ପ୍ରଦାନ ନେଇ ସମ୍ଭାବ୍ୟ ନିଷ୍ପତ୍ତି ରୁଷ୍ର ଗ୍ରହଣୀୟ ନୁହେଁ ବୋଲି କ୍ରେମ୍ଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ୍ କହିଛନ୍ତି। ନାଟୋରେ ପୂର୍ଣ୍ଣ ସଦସ୍ୟତା ପାଇଁ ୟୁକ୍ରେନ୍ର ଇଚ୍ଛା ସମ୍ପର୍କିତ ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ ପ୍ରତିକ୍ରିୟା ରଖି ଶ୍ରୀ ପେସ୍କୋଭ୍ କହିଛନ୍ତି, ଏଭଳି ପଦକ୍ଷେପ ନିରାପତ୍ତା ପାଇଁ ରୁଷିଆର ଚିନ୍ତାର ସମ୍ପୂର୍ଣ୍ଣ ବିପରୀତ। ଏଭଳି ନିଷ୍ପତ୍ତି ରୁଷ୍ ପାଇଁ ଏକ ବିପଜ୍ଜନକ ଘଟଣା ହେବ ଏବଂ ସଂଘର୍ଷର ମୂଳ କାରଣ ଦୂରୀଭୂତ ହୋଇପାରିବ ନାହିଁ ବୋଲି ଶ୍ରୀ ପେସ୍କୋଭ୍ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ୟୁକ୍ରେନ୍ର ବୈଦେଶିକ ମନ୍ତ୍ରଣାଳୟ ନାଟୋରେ ପୂର୍ଣ୍ଣ ସଦସ୍ୟତା ଦେଶର ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି କହିଛି। ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆଜି ଅପରାହ୍ନ 4:08 ଇସ୍ରୋ ପକ୍ଷରୁ ପିଏସ୍ଏଲ୍ଭି C-59 ପ୍ରୋବା-3 ଉପଗ୍ରହର ଉତ୍କ୍ଷେପଣ କରାଯିବ। ୟୁରୋପୀୟ ମହାକାଶ ଏଜେନ୍ସିର ପ୍ରୋବା-3 ଉପଗ୍ରହକୁ ପିଏସ୍ଏଲ୍ଭି C-59 ମାଧ୍ୟମରେ ମହାକାଶ ଜଟିଳ କକ୍ଷପଥ ଉଦ୍ଦେଶ୍ୟରେ ଉତ୍କ୍ଷେପଣ କରାଯିବ। ଇସ୍ରୋର ବାଣିଜ୍ୟିକ ଶାଖା ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍କୁ ଏଥିପାଇଁ ୟୁରୋପୀୟ ମହାକାଶ ଏଜେନ୍ସି ପକ୍ଷରୁ ଦାୟିତ୍ୱ ଅର୍ପଣ କରାଯାଇଛି। କକ୍ଷପଥରେ ପହଞ୍ଚିବା ପରେ ପ୍ରୋବା-3 ଉପଗ୍ରହଗୁଡ଼ିକ ଦୁଇଟି ଭାଗରେ ବିଭକ୍ତ ହେବେ। ଏହି ଉପଗ୍ରହଗୁଡ଼ିକ ସୂର୍ଯ୍ୟଙ୍କ କରୋନା ଏବଂ ଏହାର ଆଖପାଖ ବାୟୁମଣ୍ଡଳ, ମହାକାଶ ପାଣିପାଗ ଏବଂ ସୌର ପବନ ଉପରେ ଅଧ୍ୟୟନ କରିବ। ପୁରୁଷ ହକି ଜୁନିୟର ଏସିଆକପ୍ 2024 ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଭାରତ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଓମାନର ମାସ୍କଟ ହକି ଷ୍ଟାଡିୟମଠାରେ ଚାଲିଥିବା ଏହି ହକି ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ସେମିଫାଇନାଲ ମ୍ୟାଚ୍ରେ ଭାରତ ମାଲେସିଆକୁ 3-1 ଗୋଲ୍ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଦିଲରାଜ ସିଂହ, ରୋହିତ ଏବଂ ସାରଦାନନ୍ଦ ତିୱାରୀ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନ ଜାପାନକୁ 4-2 ଗୋଲ୍ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। 19 କମ୍ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ପୂର୍ବାହ୍ନ 10:30 ସାରଜା କ୍ରିକେଟ୍ ଷ୍ଟାଡିୟମଠାରେ ଗ୍ରୁପ୍ ଏ ପର୍ଯ୍ୟାୟର ଏହି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ଏର ଅନ୍ୟ ଏକ ମ୍ୟାଚ୍ରେ ପାକିସ୍ତାନ ଜାପାନ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମଠାରେ ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ଏର ତାଲିକା ସୂଚୀରେ ଭାରତ ଏପର୍ଯ୍ୟନ୍ତ ଦ୍ୱିତୀୟ ସ୍ଥାନରେ ରହିଛି। ଆଜିର ମ୍ୟାଚ୍ରେ ୟୁନାଇଟେଡ୍ ଆରବ ଏମିରେଟ୍ସକୁ ପରାସ୍ତ କଲେ ଭାରତ ସେମିଫାଇନାଲ୍ ପର୍ଯ୍ୟାୟରେ ନିଜର ସ୍ଥାନ ପକ୍କା କରିପାରିବ। ଏସୀୟ ମହିଳା ହ୍ୟାଣ୍ଡବଲ୍ ଚମ୍ପିୟନ୍ସିପ୍ର ଆୟୋଜକ ଭାରତ ଆଜି ଇରାନ୍କୁ ଭେଟିବ। ନୂଆଦିଲ୍ଲୀରେ ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମଠାରେ ଆଜି ସନ୍ଧ୍ୟା 6:00 ଗ୍ରୁପ୍ ବି'ର ଏହି ଦ୍ୱିତୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ଆଜି ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ହଂକଂ ଚୀନ୍ ଜାପାନକୁ ଭେଟୁଥିବା ବେଳେ ସିଙ୍ଗାପୁର ଓ ଚୀନ୍ ମଧ୍ୟରେ ଅନ୍ୟ ଏକ ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ଏର ଏକ ମ୍ୟାଚ୍ରେ କାଜାକସ୍ତାନ ରିପବ୍ଲିକ୍ ଅଫ୍ କୋରିଆ ବିପକ୍ଷରେ ଖେଳିବ। ଗତକାଲି ଗ୍ରୁପ୍ ବି'ର ପ୍ରଥମ ମ୍ୟାଚ୍ରେ ଭାରତ ହଂକଂ ଚୀନ୍କୁ 31-28 ପଏଣ୍ଟରେ ପରାସ୍ତ କରିଥିଲା। ଭାରତ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରିଛି। ଟୁର୍ଣ୍ଣାମେଣ୍ଟର 20ତମ ସଂସ୍କରଣରେ 8 ଦଳ ଅଂଶଗ୍ରହଣ କରୁଛନ୍ତି। ଆସନ୍ତା ବର୍ଷ ନଭେମ୍ବର ଏବଂ ଡିସେମ୍ବରରେ ଜର୍ମାନୀ ଓ ନେଦରଲ୍ୟାଣ୍ଡସରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନ୍ସିପ୍ ପ୍ରତିଯୋଗିତା ପାଇଁ ଏହି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ 4 ଦଳ ଯୋଗ୍ୟତା ଅର୍ଜନ କରିବେ। ସାମୁଦ୍ରିକ ଝଡ଼ ଫେଞ୍ଜାଲ ପ୍ରଭାବରେ ପୁଡୁଚେରୀର ନେତାପକ୍କପମ୍ ଅଞ୍ଚଳରେ ହ୍ରଦ ଏବଂ ପୋଖରୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି। ଗତ 2 ଦିନର ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ଗୁରୁତର ବ୍ୟାହତ ହୋଇଛି। ରାସ୍ତାଗୁଡ଼ିକ ଜଳମଗ୍ନ ହେବା ସହିତ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଜଣାପଡ଼ିଛି। ଦେଶରେ ଆଜି ପାଳନ କରାଯାଉଛି ନୌସେନା ଦିବସ। ପୁରୀରେ ଆୟୋଜିତ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି। ବିଧାୟକ ଦଳ ନେତା ନିର୍ବାଚନ ନେଇ ଆଜି ମୁମ୍ବାଇଠାରେ ଅନୁଷ୍ଠିତ ହେବ ମହାରାଷ୍ଟ୍ର ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ। ବାଂଲାଦେଶ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରିବର୍ତ୍ତିତ ପର୍ଯ୍ୟଟନ ମାର୍ଗଦର୍ଶିକା ଜାରି କଲା ବ୍ରିଟେନ୍ ଏବଂ ପୁରୁଷ ହକି ଜୁନିୟର ଏସିଆକପ୍ ଟାଇଟଲ୍ ହାସଲ ପାଇଁ ଆଜି ଭାରତ ପାକିସ୍ତାନ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।